ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ସରକାର ସାମଗ୍ରିକ ଖାଦ୍ୟ ନିରାପତ୍ତାକେ ଆୟତ କରବାର ଆର ମହଜୁଦକେ ରୋକବାର ଲାଗି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଇଲାକା ଲାଗି ଗହମ ଉପରେ ଷ୍ଟକ୍ ସୀମା ଲାଗୁ କରବାରକେ ନିଷ୍ପଭି ନେଇଛନ୍। ବ୍ୟବସାୟୀ ହୋଲସେଲର ରିଟେଲର ବିଗ୍ ଚେନ୍ ରିଟେଲର ଆଉ ପ୍ରସେସରମାନଙ୍କର ଲାଗି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଉପରେ ଆବଶ୍ୟକତା ଷ୍ଟକ୍ ସୀମା ଆଉ ନିଆଅନା ପ୍ରତିବନ୍ଧକ ସଂଶୋଧ ଆଦେଶ ଗଲାକାଲିଠାନୁ ଜାରି କରାଯାଇଛି। 2025 ମାର୍ଚ୍ଚ 31 ତାରିଖ ତକ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକା ଲାଗି ଇଟା ଲାଗୁ ହେବା। ବିଜେପି ଜାତୀୟ ସଭାପତି ଆଉ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ରାଜ୍ୟସଭାର ଗୃହ ନେତା ହୋଇଛନ୍। ପୀୟୁଷ ଗୋଏଲଙ୍କ ଜାଗାତି ଶ୍ରୀ ନଡ୍ଡା ଗୃହ ନେତା ହୋଇଛନ୍। ମୋଦି ସରକାରଙ୍କର 3 ନମ୍ଘର ପାଲିଥି ଶ୍ରୀ ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ରସାୟନ ଆଉ ସାର ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍। ପୁରୀନ ଗଲାକେଲ ଛତିଶା ନିଯୋଗ ବୈଠକ ହୋଇଯାଇଛି। ବୈଠକ ଉତ୍ତରୁ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ଯେ ବୈଠକଟି ରଥଯାତ୍ରାରୁ ନୀଳାଦ୍ରି ବିଜେତକ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଜୁଲାଇ 6 ତାରିଖ ଶ୍ରୀମନ୍ଦିରରୁ ରଥ ଖଳାକି ଆଜ୍ଞାମାଳ ବିଜେ କରାଯିବାରକେ ସ୍ଥିର ହୋଇଛି। ସେନ୍ତା ଜୁଲାଇ 7 ତାରିଖ ରାତି 2 ବଜେରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି କରାଯାଇକରି ନେତ୍ରୋହବ ନୀତି ହେବା। ପଛେ ସେହିଦିନ 3 ରଥର ପ୍ରତିଷ୍ଠା ମହାପ୍ରଭୁଙ୍କର ପହଣ୍ଡି ଛେରାପହରା ନୀତି ଶେଷ ହେବା ଋତୁରୁ ଉପରବେଳା 5 ବଜେ ରଥଘିଚା ହେବା ବୋଲି ଜଣାପଡ଼ିଛି। ହେଲେ ଆଜ୍ ପରିଚାଳନା କମିଟିର ବୈଠକଟି ନୀତି ନିର୍ଘଣ୍ଟକେ ଅନୁମୋଦନ କରାଯିବା ବୋଲି ଶ୍ରୀ ଯାଦବ କହିଛନ୍ତି। ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥଜାଗାକେ ବସ୍ ଚଳାଚଳ କରବା ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ସେ କହିଛନ୍ତି ଯେ ତିରୁପତି ଅଯୋଧ୍ୟା ବୃନ୍ଦାବନ ଉଜ୍ଜୟିନୀ ବାଗିର ତୀର୍ଥଜାଗାମାନଙ୍କେ ବସ୍ ଚଳାଚଳ କରାଯିବା। ସେନ୍ତା ରଥଯାତ୍ରା ଲାଗି ରାଜ୍ୟର ସବୁ ବ୍ଲକ୍ରୁ ପୁରୀକେ ଓଏସ୍ଆର୍ଟିସିର ବସ୍ ଚଳାଚଳ କରବା। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ପରିବେଶ ଅନୁକୂଳ ଅତ୍କା ଇଲେକ୍ଟ୍ରିକ୍ ବସ୍ ଚଲାଯିବା। ପହିଲା କ୍ଷେପେ 100ଟା ଇଲେକ୍ଟ୍ରିକ୍ ବସ୍ ଘିନାଯିବା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ରାଜ୍ୟର କେତେଟା ଜାଗାନୁ ଆଜ୍ ମୌସୁମୀ ସକ୍ରିୟ ହେବାର ଆର୍ ଇତାର ପ୍ରଭାବଥି ଜବର ବର୍ଷା ହୋଇପାରେ। ଏଥିଲାଗି ସହରମାନଙ୍କେ ଜଲବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତିଥିର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତ ରହିବାରକେ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଲଗାଣ ବର୍ଷା ହେଲେ ବନ୍ୟା ବାଗିର ତିଥିର ମୁକାବିଲା କରବାରକେ କ୍ଷେତ୍ରୀୟ ସ୍ତରୀୟ ଅଧିକାରୀମାନେ ତିଆର ରହିବାର ସହିତ ଜିଲ୍ଲା ମୁଖ୍ୟାଳୟନ ନାଇ ଛାଡ଼ବାରକେ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍। ନଦୀ ଆଉ କେନାଲ ବନ୍ଦ ନ ଥିବାର ସମ୍ବେଦନଶୀଳ ଇଲାକା ଉପରେ ନଜର ରଖବାରକେ ଭିଲ୍ ପରାମର୍ଶ ଦିଆଯାଇଛି। ଦେଶେ ଶିଳ୍ପ ପ୍ରକଳ୍ପ ସ୍ଥାପନ ଲାଗି ନିବେଶ ପ୍ରସ୍ତାବ ହାସଲ କରବାରଥି ଓଡ଼ିଶା 1 ନମ୍ଘର ଜାଗାଥି ରହିଛି। 2023 ମସିହାତି ଓଡ଼ିଶା 2,10,837 କୋଟି ଟଙ୍କା ନିବେଶ ପ୍ରସ୍ତାବ ହାସଲ କରିଥିଲା। ସାରା ଦେଶେ ଏହି ସମୟାତି 1,200 ନିବେଶ ପ୍ରସ୍ତାବ ଆସିଥିବାର ବେଳେ ତା'ର 5 ଭାଗର 2 ଭାଗ ଓଡ଼ିଶାକେ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଦିଏ ପ୍ରଧାନମନ୍ତ୍ରୀ ଲୋକଠାନୁ ଆବା 28 ତାରିଖ ତକ ମତାମତ ଆହ୍ୱାନ କରିଛନ୍। ଏତାର ଛଡ଼ା ମହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀରେ ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆ ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆଉ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ତାର ପ୍ରସାରଣ କରାଯିବା। ଏକ ପେଡ୍ ମା କେ ନାମ ଅଭିଯାନକେ କାର୍ଯ୍ୟକାରୀ କରବାର ଲାଗି ମିଶନ ଶକ୍ତି ବିଭାଗ ତରଫ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍ଏସ୍ଜି ମହିଳାମାନଙ୍କୁ ନେଇକରି ବୃକ୍ଷରୋପଣ କରବାର ଲାଗି କୁହାଯାଇଛି। ସୂଚନା ଅନୁସାରେ ଏହି ଅଭିଯାନକେ କାର୍ଯ୍ୟକାରୀ କରବାର ଲାଗି ମିଶନ ଶକ୍ତି ଜରିଆ 5 କୋଟି ଗଛ ଲଗାଯିବାର ଲାଗି ଲକ୍ଷ୍ୟ ରଖାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏସ୍ଏସ୍ଜି ସଦସ୍ୟମାନଙ୍କୁ 5ଟା ଲେଖା ଗଛ ଲଗାଇବାରକେ କହିଛନ୍। ଏଥିଲାଗି ଉଦ୍ୟାନ ବିଭାଗ କୃଷି ବିଭାଗ ଓ ଜଙ୍ଗଲ ବିଭାଗ ଗଛ ଯୋଗାଇଦେବେ। ସମ୍ଭଲପୁର ସହରର ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜନସ୍ୱାସ୍ଥ୍ୟ ବିଭାଗର ରେପିଡ୍ ରେସ୍ପନ୍ସର 2 ଜଣ ସଦସ୍ୟ ସମ୍ଭଲପୁର ଘର ଘର ବୁଲିକରି ଯାଞ୍ଚ ମୂଲ କରିଛନ୍। ପିଇବାର ପ୍ୟାନ୍ରୁ ଜଣ୍ଡିସ ହୋଇଥିବାର ବିଷୟ ଟିମ୍ କହିଛନ୍। ଲୋକେ ସଚେତନ ହୋଇକରି ଫୁଟିଲା ପ୍ୟାନ୍ ପିଇବାର ଆଉ ସଫାସୁତୁରା ଉପରେ ଧ୍ୟାନ ଦେଇକରି ଉଷୋ ଖାଇବାର ଉପରେ ଜୋର୍ ଦିଆଯାଇଛି। ଭୁବନେଶ୍ୱରର ଏନ୍ସିଇଆର୍ଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏହି ବଛର ବିଜ୍ଞାନ ଶିକ୍ଷା ଡିପ୍ଲୋମା କୋର୍ସଟି ନାଁ ଲେଖା ଲାଗି ଦରଖାସ୍ତ ନିଆଯାଉଛି। ବିଜ୍ଞାନଟି ସ୍ନାତକ ଯୋଗ୍ୟତା ଥିବାର ବିଜ୍ଞାନ ଶିକ୍ଷକ ବିଜ୍ଞାନଟି ରୁଚି ରଖୁଥିବାର ବ୍ୟକ୍ତିବିଶେଷ ବିଜ୍ଞାନ ଗବେଷକ ଗବେଷିକା ବିଜ୍ଞାନ ଶିକ୍ଷା ବୃତ୍ତି ଥିବାର ବ୍ୟକ୍ତିବିଶେଷ ଏଥିଲାଗି ଦରଖାସ୍ତ କରିପାରିବେ। ବିଜ୍ଞାନ ଶିକ୍ଷା ବୃତ୍ତି ଏ ମାସ 30 ତାରିଖ ଦରଖାସ୍ତ କରବାର ଶେଷ ଦିନ। ଏଥିଲାଗି କେନ୍ସି ବୟସ ସୀମା ନାଇଁ ରଖାଯାଇ। ସବିଶେଷ ବିବରଣୀ ଲାଗି www.riebbs.ac.in ଲଗ୍ଇନ୍ କରିପାରିବେ। ଏଛିନ ଆଞ୍ଚଳିକ ଖବରିନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।